ଇମ୍ରାନ, ତୁ ଏ ଖବର ପଢ଼ିଛୁ? ମତେ ତ ଜଣା ନଥିଲା। ଲେଖା ହେଇଛି ପିଲାର ଭଲ ସ୍ୱାସ୍ଥ୍ୟ ପାଇଁ ମା ଦୁଧ ସବୁଠାରୁ ଭଲ। ଇଏ ତ ହିଁ ସମ୍ପୂର୍ଣ୍ଣ ଆହାର, ତା ଛଡ଼ା ପିଲାକୁ ବହୁତ ବେମାରୀରୁ ରକ୍ଷା ବି କରେ। ତୋର ତ ଏବେ ବାହାଘର ହେଇନି, କିନ୍ତୁ ଯାହାର ପିଲା ଅଛନ୍ତି ସେମାନେ ଏଇ ଖବର ଯୋଗୁଁ ବହୁତ ପଇସା ସଞ୍ଚୟ କରିପାରିବେ। ମା ଦୁଧ ପିଇଲେ ପିଲା ବେମାରୀଗୁଡ଼ିକରୁ ରକ୍ଷା ପାଏ, ତା ଛଡ଼ା ଚିକିତ୍ସା ବାବଦ ଖର୍ଚ୍ଚକୁ ମା ବାପ ସଞ୍ଚୟ କରନ୍ତି। କଥାର ଗୁରୁତ୍ୱ ତ ଅଛି, ପିଲାକୁ ରଖିବାକୁ ହେଲେ ବେମାରୀଠୁ ଦୂରରେ। ପିଆନ୍ତୁ ମା ଦୁଧ ନିଶ୍ଚିନ୍ତରେ।